24 ଯୀଶୁଙ୍କ ପୁନରାଗମନ ପାଇଁ ଆମେ କିପରି ପ୍ରସ୍ତୁତ ହେବା। ଏହି ମୁଖ୍ୟ ବ୍ୟକ୍ତି ଏ କ୍ଷଣି ଘରକୁ ପହଞ୍ଚିଲେ। ତାଙ୍କ ଅନୁପସ୍ଥିତିରେ ଦାସମାନେ ତାଙ୍କ ଅର୍ଥର ଦାୟିତ୍ୱ ନେଉଥିଲେ। ଦୁଇ ଦାସ ତାହା ବ୍ୟବସାୟରେ ବ୍ୟବହାର କରି ଅଧିକ ଅର୍ଥ ଲାଭ କଲେ। ମାଲିକଙ୍କ ପ୍ରତ୍ୟାବର୍ତ୍ତନରେ ସେମାନଙ୍କୁ ପୁରସ୍କାର ଦେଲେ। କିନ୍ତୁ ତୃତୀୟ ଦାସ ତାଙ୍କ ପ୍ରଭୁଙ୍କର ଅର୍ଥକୁ ଲୁଚାଇ ରଖିଥିଲା, ତେଣୁ ସେ ଅଧିକ ଲାଭ କରିନଥିଲା। ଦାସ ଅଳସୁଆ ଥିବାରୁ ମାଲିକ ତାଙ୍କ ପ୍ରତି ରାଗିଗଲେ, ପୁଣି ନିଜ ଗୃହରୁ ତାକୁ ବାହାର କରିଦେଲେ। ତାହାଙ୍କ ପୁନରାଗମନ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପାଇଁ ଯୀଶୁ ଆମକୁ ଆଦେଶ ଦିଅନ୍ତି। ଆମେ ଅନ୍ୟମାନଙ୍କୁ ପ୍ରେମ କରି ଈଶ୍ୱରଙ୍କ ବିଷୟରେ ସେମାନଙ୍କୁ ଶିକ୍ଷା ଦେବା। ସେଥିରେ ଯୀଶୁ କହିବେ, ଉତ୍ତମ କର୍ମ କରିଅଛ, ଆସ ଆପଣା ପ୍ରଭୁଙ୍କର ଆନନ୍ଦର ସହଭାଗୀ ହୁଅ।